ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ରାଜ୍ୟରେ ଖୁବ୍ ଶୀଘ୍ର ଆଉ 25 ଲକ୍ଷ ମହିଳାଙ୍କୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରାଯିବ କହିଲେ ମୁଖ୍ୟମନ୍ତ୍ରୀ। ଦେଶ ପାଳନ କରୁଛି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ 109ତମ ଜୟନ୍ତୀ। ଭୁବନେଶ୍ୱରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ସମୃଦ୍ଧ ଓଡ଼ିଶା ଗଠନ ଲାଗି ଜନସାଧାରଣଙ୍କ ମତାମତ ଆହ୍ୱାନ କଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶା ଗସ୍ତରେ ଆସନ୍ତାକାଲି ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା। ଏବଂ ଉପକୂଳ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ପୁରୀ ବେଳାଭୂମିରେ ଆରମ୍ଭ ହେଲା ମିଳିତ ସମରାଭ୍ୟାସ ସାଗର କବଚ 2। ରାଜ୍ୟର ଆଉ 25 ଲକ୍ଷ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ଖୁବ୍ ଶୀଘ୍ର ପ୍ରଥମ କିସ୍ତି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରରେ ଭାରତୀୟ ଜନତା ପାର୍ଟିର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ 17 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ। ସେହିଦିନ 25 ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ ପ୍ରଥମ କିସ୍ତି ପ୍ରଦାନ କରାଯାଇଥିଲା। ପର୍ଯ୍ୟାୟକ୍ରମେ ମୋଟ 1 କୋଟି ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ସୁଭଦ୍ରା ଯୋଜନାରେ ଏପର୍ଯ୍ୟନ୍ତ 92 ଲକ୍ଷରୁ ଉର୍ଦ୍ଧ୍ୱ ମହିଳା ଆବେଦନ କରିସାରିଛନ୍ତି। ସପ୍ତାହକ ମଧ୍ୟରେ ଆବେଦନ ସଂଖ୍ୟା 1 କୋଟିରେ ପହଞ୍ଚବ ବୋଲି ଆଶା କରାଯାଉଛି। ରାଜ୍ୟର ସମସ୍ତ ଯୋଗ୍ୟ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ସେ କହିଛନ୍ତି, ଆସନ୍ତା ବର୍ଷ ମାର୍ଚ୍ଚ ମାସ 8 ତାରିଖରେ ସମସ୍ତ ଯୋଗ୍ୟ ହିତାଧିକାରୀ ଏକ ସଙ୍ଗରେ ଦ୍ୱିତୀୟ କିସ୍ତିରେ ଅର୍ଥ ପାଇବେ। ଦେଶରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଆଜି 109ତମ ଜୟନ୍ତୀ ପାଳିତ ହେଉଛି। ଅନ୍ତୋଦୟ ଏବଂ ଗରିବ କଲ୍ୟାଣ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନକୁ ସ୍କରଣ କରି ଆଜିର ଦିନକୁ ଅନ୍ତୋଦୟ ଦିବସ ଭାବେ ସମଗ୍ର ଦେଶରେ ପାଳନ କରାଯାଉଛି। ଏହି ଅବସରରେ ଭୁବନେଶ୍ୱର ଜୟଦେବ ଭବନଠାରେ ଏକ ରାଜ୍ୟସ୍ତରୀୟ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଛନ୍ତି, ଆଗାମୀ 2036 ମସିହାରେ ରାଜ୍ୟ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର 100 ବର୍ଷ ପୂରଣ କରିବାକୁ ଯାଉଛି। ଏହି ଅବସରରେ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଜନସାଧାରଣଙ୍କୁ ବିଭିନ୍ନ ପ୍ରସ୍ତାବ ତଥା ମତାମତ ଦେବା ଲାଗି ସେ ଆହ୍ୱାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ସମୟ ମଧ୍ୟରେ ନୂଆ ଓଡ଼ିଶା ଗଠନ କରିବା ପାଇଁ ବିଭିନ୍ନ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ। ସମ୍ଭାବନାର ଓଡ଼ିଶା ଗଠନ ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଦେଶରୁ 2030 ମସିହା ସୁଦ୍ଧା ଏଚ୍ଆଇଭି ଓ ଏଡ୍ସ ଭଳି ରୋଗର ମୂଳୋତ୍ପାଟନ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ କହିଛନ୍ତି। ଜାତିସଂଘ ସାଧାରଣ ସଭାର 79ତମ ଅଧିବେଶନରେ ଉଦ୍ବୋଧନ ଦେଇ ଶ୍ରୀମତୀ ପଟେଲ କହିଛନ୍ତି, ଏଚ୍ଆଇଭି ଏଡ୍ସର ମୁକାବିଲା ନିମନ୍ତେ ଭାରତ ବିଶ୍ୱର ସର୍ବାଧିକ ଔଷଧ ଯୋଗାଣକାରୀ ରାଷ୍ଟ୍ର ପାଲଟିଛି। ଭାରତ ପ୍ରାୟ 70%ରୁ ଉର୍ଦ୍ଧ୍ୱ ଉନ୍ନତମାନର ଔଷଧ ଯୋଗାଇବାରେ ସମର୍ଥ ହୋଇପାରିଛି। ଶ୍ରୀମତୀ ପଟେଲ କହିଛନ୍ତି, ଦେଶରେ 3 କୋଟିରୁ ଉର୍ଦ୍ଧ୍ୱ ଗର୍ଭବତୀଙ୍କର ମାଗଣାରେ ଏଚ୍ଆଇଭି ପରୀକ୍ଷା କରାଯାଉଛି। ସେହିପରି ବାର୍ଷିକ 1 କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କୁ ବିନା ମୂଲ୍ୟରେ ଆଣ୍ଟି ରେଟ୍ରୋଭାଇରାଲ ଔଷଧ ପ୍ରଦାନ କରାଯାଉଛି। ଭାରତରେ ବାର୍ଷିକ ଏଚ୍ଆଇଭି ସଂକ୍ରମଣ ରୋଗୀଙ୍କ ସଂଖ୍ୟା 2010 ମସିହା ପରଠାରୁ 44% ହ୍ରାସ ପାଇଥିବାବେଳେ ସମଗ୍ର ବିଶ୍ୱରେ ଏହି ହାର 39% ହ୍ରାସ ପାଇଥିବା ସେ ସୂଚନା ଦେଇଛନ୍ତି। ଓଡ଼ିଶା ଅର୍ବାନ୍ ଏକାଡେମୀ ଓ ସହରୀ ପରିଚାଳନା କେନ୍ଦ୍ରର ବୈଷୟିକ ସହାୟତାରେ ଭୁବନେଶ୍ୱରରେ ଜଳସାଥୀମାନଙ୍କ ପାଇଁ 2 ଦିନିଆ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଉଷାପାଢ଼ି ଏଥିରେ ଯୋଗଦେଇ ଗୋଷ୍ଠୀଭିତ୍ତିକ ଜଳ ପରିଚାଳନାରେ ଜଳସାଥୀଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି। ଜଳସାଥୀମାନେ ପ୍ରଶାସନ ଏବଂ ଗୋଷ୍ଠୀ ମଧ୍ୟରେ ସେତୁ ବୋଲି ସେ କହିଛନ୍ତି। ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରି ଜଳ ପରିଚାଳନା ବ୍ୟବସ୍ଥା ସୁନିଶ୍ଚିତ କରାଯାଉଛି। ସୂଚନା ଅନୁସାରେ ଦକ୍ଷତା ଉନ୍ନୟନ କାର୍ଯ୍ୟକ୍ରମରେ ରାଜ୍ୟର 800ରୁ ଅଧିକ ଜଳସାଥୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ। ସୁନ୍ଦରଗଡ଼ ଜିଲ୍ଲାରେ 2,38,627 ଜଣ ଲୋକଙ୍କୁ ଯକ୍ଷ୍ମା ପ୍ରତିରୋଧକ ଟିକା ଦେବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିହ୍ନଟ କରାଯାଇଛି। ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ସ୍ୱାସ୍ଥ୍ୟକର୍ମୀମାନଙ୍କ ଦ୍ୱାରା ଆଜିଠାରୁ ପ୍ରତ୍ୟେକ ସପ୍ତାହର ବୁଧବାର ଏବଂ ଶନିବାର ବ୍ୟତୀତ ଅନ୍ୟ ଦିନମାନଙ୍କରେ ବିସିଜି ଟିକା ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାକୁ ଯକ୍ଷ୍ମାମୁକ୍ତ କରିବା ପାଇଁ 18 ବର୍ଷରୁ ଉର୍ଦ୍ଧ୍ୱ 6ଟି ରୋଗରେ ପୀଡ଼ିତ ଲୋକମାନଙ୍କୁ ବିସିଜି ଟିକା ଦିଆଯାଉଛି। ବିଗତ 5 ବର୍ଷ ମଧ୍ୟରେ ଯକ୍ଷ୍ମା ରୋଗୀ ଚିକିହିତ ହେଉଥିବା ବ୍ୟକ୍ତି, ଯକ୍ଷ୍ମା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି, ମଧୁମେହ ରୋଗୀ, ଧୂମପାନକାରୀ ଏବଂ ପୁଷ୍ଟିହୀନତାର ଆକ୍ରାନ୍ତ ହୋଇଥିବା ଲୋକମାନଙ୍କୁ ବିସିଜି ଟିକା ଦିଆଯାଉଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଦଳୀୟ ସଦସ୍ୟତା ଅଭିଯାନ ସଂକ୍ରାନ୍ତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏ ସମ୍ପର୍କରେ ସୂଚନା ଦେଇ ଦଳର ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଏହି ବୈଠକ ଅବସରରେ ସାଂସଦ ବିଧାୟକ ଏବଂ ରାଜ୍ୟ ଦଳୀୟ ପଦାଧିକାରୀଙ୍କ ସହ ଶ୍ରୀ ନଡ୍ଡା ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱର ଲୋକସେବା ଭବନରେ ଆଜି ଓଡ଼ିଶା ସେବିକା କର୍ମଚାରୀ ସଂଘର ପ୍ରତିନିଧିମାନଙ୍କ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା ହୋଇଥିଲା। ବୈଠକରେ ନର୍ସିଂ ଅଧିକାରୀମାନଙ୍କ ସମସ୍ୟାଗୁଡ଼ିକୁ ଗ୍ରହଣ କରାଯାଇଥିଲା। ନର୍ସିଂ ଅଫିସରମାନଙ୍କ ସେବା ଅତ୍ୟାବଶ୍ୟକ ସେବା ହୋଇଥିବାରୁ ଆନ୍ଦୋଳନରୁ ଓହରି ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା। ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ନିର୍ଦ୍ଦେଶକଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। କନ୍ଧମାଳ ଜିଲ୍ଲାପାଳ ଅମୃତ ଋତୁରାଜ ଫୁଲବାଣୀ ଜିଲ୍ଲା ପରିଷଦ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ନିପୁଣ ଓଡ଼ିଶା ଶିକ୍ଷା ମିଶନର ଲୋଗୋ ଓ ସଙ୍ଗୀତକୁ ଆଜି ଉନ୍କୋଚନ କରିଛନ୍ତି। ଭିଡ଼ିଓ ମାଧ୍ୟମରେ କିପରି ଅତ୍ୟାଧୁନିକ ଶିକ୍ଷା ସମସ୍ତେ ପାଇପାରିବେ ସେଥିପାଇଁ ସ୍କାର୍ଟ କ୍ଲାସରୁମ୍ ସହ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀ ସାମାଜିକ କର୍ମୀ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ଭଦ୍ରକ ପୌରପାଳିକା ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଏବଂ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୌରପାଳିକାର ଅଧିକାରୀ ଓ କର୍ମଚାରୀମାନେ ବସ୍ଷ୍ଟାଣ୍ଡରୁ ପଦଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ। ଏଥିରେ ପରିବେଶକୁ ନିର୍ମଳ ରଖିବା, ଘରେ ଘରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ନୟାଗଡ଼ ଜିଲ୍ଲା ଦୋରାଜ ତଥା ନୟାଗଡ଼ ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ସଭାପତିତ୍ୱରେ ଗତିଶ୍ୱର ଡିଗ୍ରୀ ମହାବିଦ୍ୟାଳୟଠାରେ ସାମାଜିକ ଗଣମାଧ୍ୟମର ନିରାପତ୍ତା ଓ ସାଇବର ଆଇନ ସଂକ୍ରାନ୍ତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଶାନ୍ତ କୁମାର କର, ଆଇନସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଛଖଣ୍ଡ ସାମାଜିକ ଗଣମାଧ୍ୟମ ନିରାପତ୍ତା ସଂକ୍ରାନ୍ତରେ ଯୁବପିଢ଼ିଙ୍କୁ ସଚେତନ କରାଇଥିଲେ। ବୌଦ୍ଧ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଟାଉନ୍ହଲ୍ଠାରେ ଏକ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଶିବିରକୁ ଉଦ୍ଘାଟନ କରିଥିଲେ। ଶିବିରରେ 319 ଜଣ ପଞ୍ଜିକରଣ କରିଥିଲେ। ଏଥିରେ 15 କମ୍ପାନୀ ଦ୍ୱାରା 169 ଜଣଙ୍କୁ ସିଧାସଳଖ ନିଯୁକ୍ତି ଦିଆଯାଇଥିବାବେଳେ 8 ସଂସ୍ଥା ଦ୍ୱାରା 120 ଜଣଙ୍କୁ ନିଯୁକ୍ତି ପାଇଁ ମନୋନୀତ କରାଯାଇଛି। ବରଗଡ଼ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସମାଜମଙ୍ଗଳ ବିଭାଗ ପକ୍ଷରୁ ଜିଲ୍ଲାର ହସ୍ତତନ୍ତ ସମ୍ମିଳନୀ କକ୍ଷଠାରେ ପୋଷଣ ମାସ ପାଳିତ ହୋଇଯାଇଛି। ଜିଲ୍ଲାପାଳ ଆଦିତ୍ୟ ଗୋୟଲ କର୍ମଶାଳାକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାବେଳେ ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ଖେଳନା ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ସେହିପରି ଦେବଗଡ଼ ଜିଲ୍ଲା ପ୍ରଶାସନ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ପୋଷଣ ମାସ ପାଳନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏହି ଉପଲକ୍ଷେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନ ଯୋଗଦେଇ ଜିଲ୍ଲାରେ ଶିଶୁଙ୍କ ପାଇଁ ପୋଷଣ ତତ୍ତ୍ୱର ଉପଯୋଗିତା ଉପରେ ଆଲୋଚନା କରିଥିଲେ। ଏଥିସହ ମିଲେଟ୍ର ବ୍ୟବହାର ଉପରେ ଗୁରୁତ୍ୱ ଦେବା ସକାଶେ ସେ ଅଙ୍ଗନବାଡ଼ି କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି। ଉପକୂଳ ସୁରକ୍ଷାକୁ ସୁଦୃଢ଼ କରିବା ତଥା ବେଆଇନ ପ୍ରବେଶକୁ ରୋକିବା ଲକ୍ଷ୍ୟରେ ପୁଲିସ୍, କୋଷ୍ଟଗାର୍ଡ ଏବଂ ନୌସେନା ଦ୍ୱାରା ପୁରୀ ସମୁଦ୍ର ବେଳାଭୂମିରେ ମିଳିତ ସମରାଭ୍ୟାସ ସାଗର କବଚ 2 ଆଜିଠାରୁ ଆରମ୍ଭ ହୋଇଛି। ଉପକୂଳ ଅଞ୍ଚଳରେ ଚାଲିଥିବା ଏହି ଦୁଇଦିନିଆ ସମରାଭ୍ୟାସରେ ଅସ୍ତରଙ୍ଗ, ଚନ୍ଦ୍ରଭାଗା, ପେଣ୍ଠକଟା, ଶିପକୁଦ ଏବଂ ବାଲିହରଚଣ୍ଡି ସେକ୍ଟରର ନୌସେନା, ତଟରକ୍ଷୀ ବାହିନୀ, ପୁଲିସ୍ ଏବଂ ସାଗର ମିତ୍ର ପ୍ରମୁଖ ସାମିଲ ହୋଇଛନ୍ତି। ବ୍ଲୁଫୋର୍ସ ଏବଂ ରେଡ୍ ଫୋର୍ସ ନାମରେ 2 ଦଳରେ ବିଭକ୍ତ ହୋଇ ଏହି ସମରାଭ୍ୟାସ ଚାଲିଛି। ସୂଚନାଯୋଗ୍ୟ, ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ମିଳିତ ଆନୁକୂଲ୍ୟରେ ପ୍ରତ୍ୟେକ ବର୍ଷ ଏଭଳି ସମରାଭ୍ୟାସ ଆୟୋଜିତ ହୋଇଥାଏ। ବୌଦ୍ଧ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜଙ୍ଗଲ ଅଧିକାର ଆଇନ 2006 ଅନ୍ତର୍ଗତ ମୋ ଜଙ୍ଗଲ ଜମି ଯୋଜନା ସମ୍ପର୍କିତ କର୍ମଶାଳା ଆୟୋଜିତ ହୋଇଯାଇଛି। ଏଥିରେ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀମାନଙ୍କୁ ଜଙ୍ଗଲ ଅଧିକାର, ଗୋଷ୍ଠୀ ଜଙ୍ଗଲ ସମ୍ଭଳ ଅଧିକାର ନିମିତ୍ତ ଜଙ୍ଗଲ ଓ ରାଜସ୍ୱ ବିଭାଗ କର୍ମଚାରୀମାନଙ୍କୁ ତାଲିମ ଦିଆଯାଇଥିଲା। ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏଥିରେ ବନ ବିଭାଗ ଏବଂ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟରେ ଖୁବ୍ଶୀଘ୍ର ଆଉ 25 ଲକ୍ଷ ମହିଳାଙ୍କୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରାଯିବ କହିଲେ ମୁଖ୍ୟମନ୍ତ୍ରୀ। ଦେଶ ପାଳନ କରୁଛି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ 109ତମ ଜୟନ୍ତୀ। ଭୁବନେଶ୍ୱରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ସମୃଦ୍ଧ ଓଡ଼ିଶା ଗଠନ ଲାଗି ଜନସାଧାରଣଙ୍କ ମତାମତ ଆହ୍ୱାନ କଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶା ଗସ୍ତରେ ଆସନ୍ତାକାଲି ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା। ଏବଂ ଉପକୂଳ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ପୁରୀ ବେଳାଭୂମିରେ ଆରମ୍ଭ ହେଲା ମିଳିତ ସମରାଭ୍ୟାସ ସାଗର କବଚ 2। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।